ओम शांति। आज 21 डिसेंबर 2025 आजर अव्यक्त महावाक्य पुनरावृत्ति तारीख 5 मार्च 2008 मूल्य हेडिंग संगम जोगी बैंक रे शांति शक्ति एवं श्रेष्ठ कर्म जमा कर शिव मंत्र द्वारा मु पढ़िया को परिवर्तन कर संगम जोगी बैंक रे शांति शक्ति एवं श्रेष्ठ कर्म जमा कर शिव मंत्र द्वारा मु पढ़िया को परिवर्तन कर आज बापदादा चारिआड़ पिलामानंकर स्नेह को देखुछंती तुम्हे माने मध्य स्नेहरूपी विमान रे आसी एठारे पहुंची जाइछ। एही स्नेहरूपी विमान बहुत सहजरे स्नेही निकटरे पहुंचाई देथाय। बापदादा देखुछंती जे आज विशेष करी समस्त लवलीन आत्मा माने परमात्मा स्नेहर झुलणारे झुलुछंती। बाप दादा मध्य चारिआड़ पिलामानंकर स्नेहरे एकाकार होई परमात्मा स्नेह अति सहजरे बाबांको समान अशरीरी करी दिए व्यक्त भावठारु ऊर्ध्वरे अव्यक्त स्थितिरे अव्यक्त स्वरूपरे स्थित करी दे थाए। तेणु बाप दादा मध्य प्रत्येक संतानकु समान स्थितिरे देखि हर्षित होउछंती। आजिर दिनरे सबु पिला शिवरात्री बा शिव जयंती बाबांकर तथा निजर मध्य जन्मदिन पालन करिबा पई आसिछंती। बाबा एवं दादा उभय निज निज देशरु तुममानंकर जन्मदिन पालन करिबा पई आसि पहुंची जाइछंती। बाबांकर बा तुममानंकर एही जन्मदिन सारा कल्प भितरे नियारा मध्य अटे एवं अति प्रिय मध्य अटे। भक्तमानी एही उत्सव को बहुत भावनार सहित एवं श्रद्धा पूर्वक पालन करुछंती। तुम्हें माने एही दिव्य जन्मरे जेऊ सबु श्रेष्ठ एवं अलौकिक कर्म करिछ एवं एबे मध्य करुछ सेगुडीकु स्मारकी रूपरे चाहे अल्प समय पई हेउ पछके भक्त माने पालन करुछंती एवं ताहा भक्त मानंकर चमत्कारी मध्य अटे जाहाकि सेमाने कॉपी करिवारे मध्य बहुत बुद्धिमान अटंती। काहेकिना तुममानंकर ही तो भक्त अटंती ना तेणु तुममानंकर श्रेष्ठतार फल सेही स्मारकी तयारी करिथिबा आत्मामानंकु वरदान रूपरे मिलिछे। तुम्हें तो गोटे जन्म पई थरे मात्र संपूर्ण पवित्रतार व्रत धारण करुछ जेहेतु सेमाने तुमको कॉपी करिछंती तेणु सेमाने गोटे दिन पई हेउ पछके पवित्रतार व्रतकु मध्य धारण करुछंती। तुम्हें पूरा जन्म ही पवित्र अन्नर व्रत रखुछ तेणु सेमाने मध्य गोटे दिन पवित्र अन्नर व्रत रखुछंती। तेणु बाप दादा आज अमृत बेळे देखुथिले जे तुममानंकर भक्त माने मध्य किछि कम नहंती सेमानंकर मध्य भलो विशेषता रहिछि। तेबे तुमे समस्ते पूरा गोटिए जन्म पई पक्का व्रत धारण करिछ चाहे खाइबा पीबार चाहे मनर संकल्पर मध्य पवित्रतार वाणीर कर्मर तथा सम्बन्ध संपर्कर आसुथिबा कारणर पूरा जन्म पई पक्का व्रत धारण करिछ त कौन पूरा व्रत रखीछ ना अल्प अल्प रखीछ काहेकि ना पवित्रता ब्राह्मण जीवनर आधार अटे पूज्य हेबार मध्य आधार अटे श्रेष्ठ प्राप्तिर मध्य आधार अटे। तेणु जे भी भाग्यवान आत्मा मने एठारे पहुंची जाइछ समस्ते निज निजकु चेक कर जे एही जन्मरे पवित्र हेबार चारि प्रकारर उत्सव जहाँकि केवल ब्रह्मचर्यर पवित्रता नुहे किन्तु मन वचन कर्म एवं सम्बन्ध सम्पर्कले मध्ये पवित्रतार पक्का व्रत धारण करिछत जे माने पूरा पक्का व्रत धारण करिछन्ति किछि किछि कंचा नहे से माने हात उठा कोन पक्का तो पक्का पक्का केते पक्का केही जदि तुमको हलचल करिवो तेबे कोन हलचल हेबो 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 नाही तो केबे केबे तो माया आसी जाउछि ना ना आसु नाही कोन माया को विदाई देई देइछ ना केबे केबे ताकु अनुमति दे देउछ तेणु आसी जाउछि। एबे चेक कर मु पक्का व्रत धारण करिछि त सदा कालर व्रत धारण करिछि त ना केबे केबे र व्रत धारण करिछि केबे अल्प केबे बेसी केबे पक्का केबे कंचा एभळि त नुहे ना काहेकि ना बाप दादांक सहित स्नेह रखिबारे समस्ते निजकु 100% ठारु मध्य अधिक मने करुछंती। जदि बाप दादा पचारिबे जे बाबांक सहित तुमर केते स्नेह अछि समस्ते बड़ उमंग उत्साह हाथ उठाइबे ତେବେ ସ୍ନେହ ରଖିବାରେ ଅଧିକାଂଶ ପିଲା ସମ୍ପୂର୍ଣ୍ଣ ହିସାବରେ ଅଛନ୍ତି, କିନ୍ତୁ ବହୁତ କମ୍ ପିଲାଙ୍କର କିଛି କିଛି କମି ଅଛି। ତେଣୁ ଯେପରି ସ୍ନେହ ବିଷୟରେ ସମସ୍ତେ ପାସ୍ ହୋଇଯାଇଛ, ତଥା ବାପଦାଦା ମଧ୍ୟ ସ୍ୱୀକାର କରୁଛନ୍ତି ଯେ ଅଧିକାଂଶ ପିଲା ସ୍ନେହରେ ପାସ୍ ଅଟନ୍ତି, କିନ୍ତୁ ପବିତ୍ରତାର ବ୍ରତରେ ଚାରୋଟି ଯାକ ରୂପରେ ଯଥା ମନ, ବଚନ, କର୍ମ ଏବଂ ସମ୍ବନ୍ଧ ସମ୍ପର୍କରେ ସମ୍ପୂର୍ଣ୍ଣ ପବିତ୍ରତାର ବ୍ରତକୁ ପାଳନ କରିବାରେ କମି ଆସିଯାଉଛି। ତେବେ ବାପଦାଦା ଏବେ କ'ଣ ଚାହୁଁଛନ୍ତି? ବାପଦାଦା ଏହି କଥା ଚାହୁଁଛନ୍ତି ଯେ ତୁମେମାନେ ବାପ ସମାନ ହେବାର ଯେଉଁ ପ୍ରତିଜ୍ଞା କରିଛ, ସେହି ହିସାବରେ ସେଥିପାଇଁ ପ୍ରତ୍ୟେକ ସନ୍ତାନର ଚେହେରାରେ ବାପଦାଦାଙ୍କର ମୂର୍ତ୍ତି ଦେଖାଯାଉ। ସମସ୍ତଙ୍କର ବାଣୀ ବାପ ସମାନ ହେଉ, କାହିଁକି ନା ବାପଦାଦାଙ୍କର ବାଣୀ ବରଦାନ ସ୍ୱରୂପ ଅଟେ। ତେଣୁ ତୁମେମାନେ ନିଜକୁ ଚେକ୍ କର ଯେ ମୋର ଚେହେରାରେ ବାପଦାଦାଙ୍କର ମୂର୍ତ୍ତି ଦେଖାଯାଉଛି ତ। ତେବେ ବାପଦାଦାଙ୍କର ମୂର୍ତ୍ତି ଭଳି ଦେଖାଯିବାର ଅର୍ଥ କ'ଣ? ସବୁ କଥାରେ ସମ୍ପନ୍ନ ହେବା। ଏଭଳି ପ୍ରତ୍ୟେକ ସନ୍ତାନର ନୟନ ମୁଖମଣ୍ଡଳ ବାବାଙ୍କ ସମାନ ଅଟେ ତ? ସର୍ବଦା ସ୍ମିତ ହାସ୍ୟ ଚେହେରା ରହୁଛି ତ? ନା କେବେ ଚିନ୍ତାଗ୍ରସ୍ତ, କେବେ ବ୍ୟର୍ଥ ସଂକଳ୍ପରେ ବୁଡ଼ି ରହିଥିବା, କେବେ ଉଦାସ, କେବେ ବହୁତ ମେହନତବାଲା, ଏଇଭଳି ଚେହେରା ନୁହେଁ ତ? ସର୍ବଦା ଗୋଲାପ ଫୁଲ ଭଳି ହର୍ଷିତ ଚେହେରା, ଏମିତି ନୁହେଁ ଯେ କେବେ ଗୋଲାପ ଫୁଲ ଭଳି କେବେ ଆଉ କିପରି ହୋଇଯାଇଥିବ। କାହିଁକି ନା ବାପଦାଦା ତ ଜନ୍ମ ହେବାଠାରୁ ହିଁ କହିଦେଇଛନ୍ତି ଯେ ମାୟା ତୁମର ଏହି ଶ୍ରେଷ୍ଠ ଜୀବନର ସାମ୍ନା ନିଶ୍ଚିତ କରିବ, ଅର୍ଥାତ୍ ବିରୋଧ କରିବ। ତେଣୁ ମାୟାର କାମ ହେଲା ଆସିବା, ଏବଂ ତୁମ ଭଳି ସଦା ପବିତ୍ରତାର ବ୍ରତକୁ ଧାରଣ କରିଥିବା ଆତ୍ମାମାନଙ୍କର କାମ ହେଲା ଦୂରରୁ ହିଁ ମାୟାକୁ ଘଉଡ଼ାଇ ଦେବା। କିନ୍ତୁ ବାପଦାଦା ଦେଖୁଛନ୍ତି ଯେ କେତେକ ପିଲା ଦୂରରୁ ହିଁ ମାୟାକୁ ତଡ଼ି ନ ଦେଇ ତାକୁ ଆସିବାକୁ ଦେଉଛନ୍ତି, ଅର୍ଥାତ୍ ମାୟାର ପ୍ରଭାବରେ ଆସିଯାଉଛନ୍ତି। ଯଦି ଦୂରରୁ ତଳି ଦେଉନାହଁ, ତେଣୁ ମାୟାର ମଧ୍ୟ ଆସିବାର ଅଭ୍ୟାସ ହୋଇଯାଉଛି। ସେ ମଧ୍ୟ ଜାଣିଯାଉଛି ଯେ ଏଠାରେ ମୋତେ ବସିବା ପାଇଁ ସ୍ଥାନ ମିଳିବ। ତେବେ ମାୟାକୁ ବସିବା ପାଇଁ ସ୍ଥାନ ଦେବାର ଲକ୍ଷଣ ହେଲା ନିଜ ଉପରେ ମାୟାର ପ୍ରଭାବ ପଡ଼ିଯିବାର ଜାଣି ମଧ୍ୟ ଭାବୁଛନ୍ତି, ଏବେ କ'ଣ ମୁଁ ସମ୍ପୂର୍ଣ୍ଣ ହେଲିଣି? ସମ୍ପୂର୍ଣ୍ଣ ତ କେହି ବି ହୋଇନାହାନ୍ତି, ଏବେ ତ ମୁଁ ହେଉଛି ଏବଂ ହୋଇଛି ବି ମଧ୍ୟ, ଏଭଳି ବ୍ୟର୍ଥ ବିଚାର କରିବାରେ ଲାଗି ପଡୁଛନ୍ତି। ତେଣୁ ମାୟାର ମଧ୍ୟ ବସିବାର ଅଭ୍ୟାସ ହୋଇଯାଉଛି। ତେଣୁ ଆଜି ଜନ୍ମଦିନ ତ ପାଳନ କରୁଛ, ବାବା ମଧ୍ୟ ଆଶୀର୍ବାଦ ଏବଂ ଅଭିନନ୍ଦନ ଦେଉଛନ୍ତି, କିନ୍ତୁ ବାବା ପ୍ରତ୍ୟେକ ସନ୍ତାନକୁ ଏପରିକି ଶେଷ ନମ୍ବରର ସନ୍ତାନକୁ ମଧ୍ୟ କେଉଁ ରୂପରେ ଦେଖିବାକୁ ଚାହୁଁଛନ୍ତି ଜାଣିଛ? କାରଣ ଶେଷ ନମ୍ବରର ପିଲା ମଧ୍ୟ ବାବାଙ୍କର ପ୍ରିୟ ତ ଅଟେ ନା? ତେଣୁ ବାବା ଶେଷ ନମ୍ବରବାଲା ପିଲାକୁ ମଧ୍ୟ ସଦା ପ୍ରସ୍ଫୁଟିତ ଗୋଲାପ ରୂପରେ ଦେଖିବାକୁ ଚାହୁଁଛନ୍ତି, ଝାଉଁଳା ଫୁଲ ନୁହେଁ। ତେବେ ଝାଉଁଳି ପଡ଼ିବାର କାରଣ ହେଲା ଟିକିଏ ଅବହେଳା ପଣିଆ, ହୋଇଯିବ, ଦେଖିବି, କରି ହିଁ ଦେବି, ପହଞ୍ଚିଯିବି। ତେଣୁ ଏଭଳି ଆଗକୁ ଆଗକୁ ବଢ଼େଇ ଚାଲିବାର ଭାଷା ହିଁ ତଳକୁ ଖସାଇ ଦେଉଛି। ତେଣୁ ଚେକ୍ କର କେତେ ସମୟ ବିତିଗଲାଣି, ଏବେ ତ ସମୟ ପାଖେଇ ଆସିବାର ଏବଂ ଅଚାନକ ସବୁକିଛି ଘଟିବାର ସଂକେତ ବାପଦାଦା ମଧ୍ୟ ଦେଇସାରିଛନ୍ତି, ଦେଉଛନ୍ତି ନୁହେଁ ଦେଇସାରିଛନ୍ତି। ତେଣୁ ଏହିଭଳି ସମୟ ପାଇଁ ସର୍ବଦା ସଜାଗ ରହିବା ସହିତ ସଦା ପ୍ରସ୍ତୁତ ଅବସ୍ଥାରେ ରହିବା ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ସର୍ବଦା ସଜାଗ ରହିବା ପାଇଁ ଚେକ୍ କର ଯେ ମୋର ମନ ଏବଂ ବୁଦ୍ଧି ସର୍ବଦା ସ୍ୱଚ୍ଛ ଏବଂ ସ୍ପଷ୍ଟ ଅଟେ ତ? ସ୍ୱଚ୍ଛ ମଧ୍ୟ ଦରକାର ଏବଂ ସ୍ପଷ୍ଟ ମଧ୍ୟ ଦରକାର। ଏଥିପାଇଁ ଯଥା ସମୟରେ ବିଜୟ ପ୍ରାପ୍ତ କରିବା ପାଇଁ ମନରେ ଏବଂ ବୁଦ୍ଧିରେ ସୂକ୍ଷ୍ମ ଈଶ୍ୱରୀୟ ପ୍ରେରଣାଗୁଡ଼ିକୁ ଅନୁଭବ କରିବାର ଶକ୍ତି ଏବଂ ଗ୍ରହଣ କରିବାର ଶକ୍ତି ଉଭୟ ବହୁତ ଆବଶ୍ୟକ। ଏଭଳି ମଧ୍ୟ ପରିସ୍ଥିତି ସୃଷ୍ଟି ହେବ ଯାହାକି କୌଣସି ବି ଦୂର ସ୍ଥାନରେ ବସିଥିଲେ ମଧ୍ୟ ତୁମର ମନ ବୁଦ୍ଧି ଯଦି ସ୍ୱଚ୍ଛ ଏବଂ ସ୍ପଷ୍ଟ ଥିବ, ତେବେ ବାବାଙ୍କର ସଂକେତକୁ ବା ନିର୍ଦ୍ଦେଶକୁ ବା ଶ୍ରୀମତକୁ ଗ୍ରହଣ କରିପାରିବ। ଏହି ପ୍ରେରଣା ମିଳିବ, ଏହା କରିବାର ଅଛି, ଏହା କରିବାର ନାହିଁ। ସେଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ ବର୍ତ୍ତମାନ ସମୟରେ ଶାନ୍ତିର ଶକ୍ତିକୁ ଯେତେ ପର୍ଯ୍ୟନ୍ତ ସମ୍ଭବ ନିଜ ଭିତରେ ଜମା କର, ଯେବେ ଚାହିଁବ ଯେପରି ଚାହିଁବ ସେହିପରି ନିଜର ମନବୁଦ୍ଧିକୁ ନିୟନ୍ତ୍ରଣ କରିପାରୁଥିବ, ବ୍ୟର୍ଥ ସଂକଳ୍ପ ସ୍ୱପ୍ନରେ ମଧ୍ୟ ସ୍ପର୍ଶ କରିପାରୁନଥିବ। ଏଭଳି ନିୟନ୍ତ୍ରଣ ନିଜର ମନବୁଦ୍ଧି ଉପରେ ରହିବା ଦରକାର। ସେଥିପାଇଁ କଥାରେ ଅଛି, ମନକୁ ଜିତିଲେ ଜଗତକୁ ଜିତିବ। ଯେପରି ତୁମର ସ୍ଥୂଳ କର୍ମେନ୍ଦ୍ରିୟ ହାତ ଅଟେ, ତାକୁ ଯେତେ ସମୟ ଚାହିଁବ ଯେପରି ଚାହିଁବ ସେହିପରି ନିଜର ଆଦେଶ ମୁତାବକ ଚଲାଇ ପାରିବ। ସେହିଭଳି ମନ ଏବଂ ବୁଦ୍ଧିକୁ ନିୟନ୍ତ୍ରଣ କରିବାର ଶକ୍ତି ଆତ୍ମା ଭିତରେ ସବୁ ସମୟରେ ପ୍ରକଟ ଅବସ୍ଥାରେ ରହିବା ଦରକାର। ଏମିତି ନୁହେଁ ଯେ ଯୋଗ କରିବା ସମୟରେ ଅନୁଭବ ହେଉଥିବ, କିନ୍ତୁ କର୍ମ କରିବା ସମୟରେ, ବ୍ୟବହାର କରିବା ସମୟରେ, ସମ୍ବନ୍ଧ ରକ୍ଷା କରିବା ସମୟରେ କମ୍ ଅନୁଭବ ହେଉଥିବ। ତେବେ ଅଚାନକ ହିଁ ପରୀକ୍ଷା ଆସିବ, କାହିଁକି ନା ଫାଇନାଲ ପରୀକ୍ଷା ପୂର୍ବରୁ ମଧ୍ୟ ମଝିରେ ମଝିରେ ପରୀକ୍ଷା ନିଆଯାଉଛି ନା। ତେବେ ଏହି ଜନ୍ମ ଦିବସରେ ବିଶେଷତା କ'ଣ କରେ, ଶାନ୍ତିର ଶକ୍ତିକୁ ଯେତେ ଅଧିକ ଜମା କରିପାରିବ, କରିନିଅ ବା ଗୋଟିଏ ସେକେଣ୍ଡ ଭିତରେ ମଧୁର ଶାନ୍ତିର ଅନୁଭୂତିରେ ହଜିଯାଅ। କାହିଁକି ନା ଗୋଟିଏ ପଟେ ଶାନ୍ତିର ଶକ୍ତି ଅର୍ଥାତ୍ ସାଇଲେନ୍ସ ପାୱାର ଏବଂ ଅନ୍ୟପଟେ ବିଜ୍ଞାନର ଶକ୍ତି ଅର୍ଥାତ୍ ସାଇନ୍ସ ପାୱାର ମଧ୍ୟ ଅତି ଆଡ଼କୁ ଯାଉଛି। ତେବେ ସାଇନ୍ସ ଉପରେ ସାଇଲେନ୍ସର ବିଜୟ ହିଁ ପରିବର୍ତ୍ତନ କରିବ। ଶାନ୍ତିର ଶକ୍ତି ଦ୍ୱାରା ଦୂରରେ ବସିଥିଲେ ମଧ୍ୟ ଯେକୌଣସି ଆତ୍ମାକୁ ସହଯୋଗ ଦେଇପାରିବ ଏବଂ ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣ ମଧ୍ୟ ଦେଇପାରିବ, ଭଟକି ଯାଉଥିବା ମନକୁ ଶାନ୍ତ କରିପାରିବ। ବ୍ରହ୍ମା ବାବାଙ୍କୁ ତ ଦେଖୁଛ, ଯଦି କୌଣସି ଅନନ୍ୟ ସନ୍ତାନ ଟିକିଏ ବି ହଲଚଲ ହୋଇଯାଉଥିଲା ବା କୌଣସି ଶାରୀରିକ ହିସାବ କିତାବକୁ ଚୁକ୍ତି କରୁଥିଲା, ତେବେ ବ୍ରହ୍ମା ବାବା ଅମୃତ ବେଳାରୁ ଉଠି ତାକୁ ଶକ୍ତିଶାଳୀ କିରଣ ବା ସକାଶ ଦେଉଥିଲେ ଏବଂ ସେ ମଧ୍ୟ ଅନୁଭବ କରୁଥିଲା। ତେଣୁ ତୁମମାନଙ୍କୁ ମଧ୍ୟ ଅନ୍ତିମ ସମୟରେ ଏଭଳି ଶାନ୍ତିର ଶକ୍ତିର ସେବା କରିବାର ସହଯୋଗ ଦେବାକୁ ପଡ଼ିବ। ବର୍ତ୍ତମାନର ପରିସ୍ଥିତି ଅନୁସାରେ ଏହି କଥାକୁ ବହୁତ ଧ୍ୟାନରେ ରଖ। ଶାନ୍ତିର ଶକ୍ତିକୁ ବା ନିଜର ଶ୍ରେଷ୍ଠ କର୍ମର ଶକ୍ତିକୁ ଜମା କରିବାର ବ୍ୟାଙ୍କ କେବଳ ଏବେ ହିଁ ଖୋଲିଛି, ଅନ୍ୟ କୌଣସି ଜନ୍ମରେ ଏଭଳି ଜମା କରିବାର ବ୍ୟାଙ୍କ ନଥାଏ। ଏବେ ଯଦି ଜମା ନ କରିପାରିଲ ତେବେ ଅନ୍ୟ ସମୟରେ ତ ବ୍ୟାଙ୍କ ହିଁ ନଥିବ, ତେଣୁ ଜମା କେଉଁଠି କରିବ। ତେଣୁ ଜମାର ଶକ୍ତିକୁ ଯେତେ ବଢ଼ାଇବାକୁ ଚାହିଁବ ସେତେ ବଢ଼ାଇ ପାରିବ। ଏମିତି ବି ଲୋକମାନେ କୁହନ୍ତି, ଯାହା କରିବାର ଅଛି ତାହା ଏବେ କରିନିଅ, ଯାହା ଭାବିବାର ଅଛି ତାହା ଏବେ ଭାବିନିଅ। ଯଦି ଏବେ କିଛି ଭାବିଛ ଏବଂ ତାହା ଭାବିବାରେ ହିଁ ରହିଗଲା, ତେବେ ଆଉ କିଛି ସମୟ ପରେ ଯେତେବେଳେ ସମୟର ସୀମା ପାଖେଇ ଆସିବ ସେତେବେଳେ ସେହି ଭାବିବା ପଶ୍ଚାତ୍ତାପରେ ବଦଳିଯିବ। ସେଥିପାଇଁ ବାପଦାଦା ପୂର୍ବରୁ ହିଁ ସାବଧାନ କରାଇ ଦେଉଛନ୍ତି, ଯାହା ବି ହୋଇଥାଉ କିନ୍ତୁ ଗୋଟିଏ ସେକେଣ୍ଡ ଭିତରେ ଶାନ୍ତିର ଅନୁଭୂତିରେ ହଜିଯାଅ। ଏମିତି ଭାବ ନାହିଁ ଯେ ମୁଁ ପୁରୁଷାର୍ଥ ତ କରୁଛି, କିନ୍ତୁ ଜମା କରିବାର ପୁରୁଷାର୍ଥ କେବଳ ଏବେ ହିଁ କରିପାରିବ। ବାପଦାଦାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ରହିଛି, ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ନିଜ ସାଥିରେ ନେଇଯିବା ପାଇଁ ଚାହୁଁଛନ୍ତି। ତେବେ ତୁମେମାନେ ଯେଉଁ ପ୍ରତିଜ୍ଞା କରିଛ ଯେ ସାଥିରେ ରହିବୁ, ସାଥିରେ ଚାଲିବୁ, ସେହି ପ୍ରତିଜ୍ଞାକୁ ପାଳନ କରିବା ପାଇଁ ହେଲେ ସମାନ ଆତ୍ମା ହିଁ ସାଥିରେ ଯାଇପାରିବ। ପୂର୍ବରୁ କହିଛୁ ନା, ଡବଲ ବିଦେଶୀମାନଙ୍କୁ ହାତ ଧରାଧରି ହୋଇ ଚାଲିବାକୁ ଭଲ ଲାଗେ, ତେଣୁ ଶ୍ରୀମତ ରୂପେ ହାତକୁ ଧରିଥାଅ। ଯାହା ବାବାଙ୍କର ଶ୍ରୀମତ ତାହା ହିଁ ତୁମର ମତ, ଏହାକୁ କୁହାଯାଏ ହାତରେ ହାତ ଦେଇ ଚାଲିବା। ତେବେ ଠିକ୍ ଅଛି ତ, ଆଜି ସମସ୍ତେ ଜନ୍ମଦିନର ଉତ୍ସବ ପାଳନ କରିବା ପାଇଁ ଆସିଛ ନା। ବାପଦାଦାକୁ ମଧ୍ୟ ଖୁସି ଲାଗୁଛି ଯେ ମୋର ପିଲାମାନେ ଏହିଭଳି ବାବା ଗର୍ବ କରୁଛନ୍ତି ଯେ ମୋର ପିଲାମାନେ ସର୍ବଦା ଉତ୍ସାହ ଭିତରେ ରହି ପ୍ରତିଦିନ ଉତ୍ସବ ପାଳନ କରୁଛନ୍ତି। ତେବେ ତୁମେମାନେ ପ୍ରତିଦିନ ଉତ୍ସବ ପାଳନ କରୁଛ ନା କେବଳ ବିଶେଷ ଦିନମାନଙ୍କରେ କରୁଛ? କାରଣ ସଙ୍ଗମ ଯୁଗ ହିଁ ଉତ୍ସବ ଅଟେ, ଏହି ଯୁଗ ହିଁ ଉତ୍ସବର ଯୁଗ ଅଟେ, ଅନ୍ୟ କୌଣସି ଯୁଗ ସଙ୍ଗମ ଯୁଗ ଭଳି ନୁହେଁ। ତେବେ ସମସ୍ତଙ୍କ ଭିତରେ ଉମଙ୍ଗ ଉତ୍ସାହ ଅଛି ତ, ମୋତେ ବାବାଙ୍କ ସମାନ ହେବାକୁ ହିଁ ପଡ଼ିବ, ଠିକ୍ ତ? ନିଶ୍ଚିତ ହେବି ନା ଦେଖିବି କରିବି ହେବି ଏଭଳି ନୁହେଁ ତ? ଯେଉଁମାନେ ଭାବୁଛନ୍ତି ମୁଁ ନିଶ୍ଚିତ ହେବି ସେମାନେ ହାତ ଉଠାଅ। କ'ଣ ନିଶ୍ଚିତ ହେବ? ଏଥିପାଇଁ ତ୍ୟାଗ କରିବାକୁ ପଡ଼ିବ, ତପସ୍ୟା କରିବାକୁ ପଡ଼ିବ। କ'ଣ ପ୍ରସ୍ତୁତ ଅଛ ତ? ଯାହା ବି ତ୍ୟାଗ କରିବାକୁ ପଡ଼ୁ, ସବୁଠାରୁ ବଡ଼ ତ୍ୟାଗ କ'ଣ? କାହିଁକି ନା ତ୍ୟାଗ କରିବାରେ ସବୁଠାରୁ ବଡ଼ରୁ ବଡ଼ ଗୋଟିଏ ଶବ୍ଦ ହିଁ ଶବ୍ଦ ବିଘ୍ନ ପକାଇଥାଏ, ତାକୁ ତୁମେମାନେ ଜାଣିଛ ମଧ୍ୟ। ସେ କେଉଁ ଶବ୍ଦ? ମୁଁ, ଦେହ ଅଭିମାନର ମୁଁ। ସେଥିପାଇଁ ବାପଦାଦା କହୁଛନ୍ତି, ଯେତେବେଳେ ବି ତୁମେ ମୋର ଶବ୍ଦ କହୁଛ ପ୍ରଥମେ କ'ଣ ମନେ ପଡୁଛି? ମୋର ବାବା, ମେରା ବାବା, ମେରା ବାବା ଶବ୍ଦ ଆସୁଛି ନା। ଯଦିଓ ମୋର ଆଉ କିଛି ବି କର, କିନ୍ତୁ ଯେହେତୁ କହିବାରେ ଅଭ୍ୟାସ ହୋଇଯାଇଛି ସେଥିପାଇଁ ପ୍ରଥମେ ବାବା ଶବ୍ଦ ହିଁ ମନେ ପଡୁଛି। ସେହିପରି ଯେତେବେଳେ ମୁଁ କହୁଛ, ଯେପରି ମେରା ବାବା ଭୁଲି ହେଉନାହିଁ, କେବେ ବି କାହାକୁ ମୋର କହିବା ବେଳେ ବାବା ଶବ୍ଦ ମନେ ପଡୁଛି, ସେଥିପାଇଁ ଯେତେବେଳେ ମୁଁ କହୁଛ ସେତେବେଳେ ପ୍ରଥମେ ଆତ୍ମା ମନେ ପଡ଼ୁ। ମୁଁ କିଏ? ଆତ୍ମା। ମୋ ଆତ୍ମା ଏହି କାର୍ଯ୍ୟ କରୁଛି ଏବଂ ମୁଁ ଏବଂ ମୋର ବିନାଶୀରୁ ଅବିନାଶୀ ହୋଇଯାଉ। କଣ ହୋଇପାରିବ? ମୁଣ୍ଡ ତ ହଲାଓ, ଅଭ୍ୟାସ କରିଦିଅ। ଯେତେବେଳେ ମୁଁ କହୁଛ ତୁରନ୍ତ ସ୍ମୃତିରେ ଆସୁ ମୁଁ ଆତ୍ମା, ଏବଂ ଯେତେବେଳେ ମୁଁ ପଣିଆ ଆସିଯାଉଛି ସେତେବେଳେ ଏଇ ଗୋଟିଏ ଶବ୍ଦ ମନେ ପଡ଼ୁ ଯେ ନିର୍ଦ୍ଦେଶକର୍ତ୍ତା କିଏ? ବାବା ନିର୍ଦ୍ଦେଶକର୍ତ୍ତା ହୋଇ କରାଉଛନ୍ତି। କର୍ମ କରିବା ସମୟରେ ନିର୍ଦ୍ଦେଶକର୍ତ୍ତା ଶବ୍ଦ ମନେ ରହିଲେ ମୁଁ ପଣିଆ ଆସିବ ନାହିଁ। ମୋର ବିଚାର, ମୋର ଡ୍ୟୁଟି, ଡ୍ୟୁଟିର ମଧ୍ୟ ବହୁତ ନିଶା ରହିଥାଏ। ମୋର ଡ୍ୟୁଟି, କିନ୍ତୁ ଡ୍ୟୁଟି ଦେବା ବାଲା ଦାତା କିଏ? ଏହିସବୁ ଡ୍ୟୁଟି ତ ପ୍ରଭୁଙ୍କର ଦାନ ଅଟେ ନା। ପ୍ରଭୁଙ୍କର ଦାନକୁ ମୁଁ ବା ମୋର ବୋଲି ଭାବିବା କଣ ଭଲ କଥା? ଏବେ ପ୍ରତ୍ୟେକ ସ୍ଥାନରୁ ବାପଦାଦା ଫଳାଫଳ ଦେଖିବାକୁ ଚାହୁଁଛନ୍ତି। ଏହି ଗୋଟିଏ ମାସ ନିଜର ସ୍ୱଭାବକୁ ଏଭଳି ସ୍ୱାଭାବିକ କରିଦିଅ, କାହିଁକିନା ଯାହା ନେଚୁରାଲ ନେଚର ପରିଣତ ହୋଇଯାଏ ତାହା ଶୀଘ୍ର ବଦଳିଯାଏ ନାହିଁ। ତେଣୁ ନିଜର ନେଚୁରାଲ ନେଚର ଏଭଳି କରିଦିଅ ଯାହା କୁହାଯାଇଛି, ସର୍ବଦା ତୁମ ଚେହେରାରୁ ବାବାଙ୍କର ଗୁଣ ଦେଖାଯାଉ ଏବଂ ଚାଲିଚଳନ ଦ୍ୱାରା ବାବାଙ୍କର ଶ୍ରୀମଦ ଦେଖାଯାଉ। ମୁଖମଣ୍ଡଳରେ ସର୍ବଦା ସ୍ମିତ ହାସ୍ୟ ରହିଥାଉ। ସର୍ବଦା ନିଜେ ସନ୍ତୁଷ୍ଟ ରହିବା ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରୁଥିବା ଚାଲିଚଳନ ହେଉ। ପ୍ରତ୍ୟେକ କର୍ମରେ କର୍ମ ସହିତ ଯୋଗର ସନ୍ତୁଳନ ରହିଥାଉ। କେତେକ ପିଲା ବାପ ଦାଦାଙ୍କୁ ବହୁତ ଭଲ କଥା ଶୁଣାଉଛନ୍ତି, କହିବୁ କଣ କହୁଛନ୍ତି? କହୁଛନ୍ତି, ବାବା ଆପଣ ବୁଝି ନିଅନ୍ତୁ ଯେ ମୋର ନେଚର ହିଁ ଏହିଭଳି, ଆଉ କିଛି ନୁହେଁ, କିନ୍ତୁ ମୋର ନେଚର ହିଁ ଏହିଭଳି ଅଟେ। ଏଥିରେ ବାପ ଦାଦା କଣ କହିବେ? ମୋର ନେଚର ଏହିଭଳି, ମୋର କଥା ଏହିଭଳି ଅଟେ। କେହି କେହି ଏଭଳି ମଧ୍ୟ କହୁଛନ୍ତି, ମୁଁ କଣ କ୍ରୋଧ କରିଛି କି? ମୋର ପାଟି ଟିକିଏ ବଡ, ମୋର କଥାଟା ଟିକିଏ କଡା, ମୁଁ କଣ କ୍ରୋଧ କରିଛି? ଟିକିଏ ବଡ ପାଟିରେ କହିଦେଉଛି। ଏହିଭଳି କେତେ ମିଠା ମିଠା କଥା ଶୁଣାଇଛନ୍ତି। ବାପଦାଦା କହୁଛନ୍ତି, ଯାହାକୁ ତୁମେ ମୋର ନେଚର ବୋଲି କହୁଛ ଏହିଭଳି ମୋର କହିବା ହିଁ ଭୁଲ ଅଟେ। ଏହା ରାବଣର ନେଚର ନା ତୁମର ନେଚର? ତୁମର ଅନାଦିକାଳ, ଆଦିକାଳ ଏବଂ ପୂଜ୍ୟକାଳର ନେଚର ହିଁ ପ୍ରକୃତ ନେଚର ଅଟେ। ଯେହେତୁ ରାବଣର ଜିନିଷକୁ ମୋର ମୋର କହୁଛ, ତେଣୁ ସେ ଯାଉ ନାହିଁ, ପର ଜିନିଷକୁ ନିଜର କରି ରଖିଛ ନା। ଯଦି କେହି ପରର ଜିନିଷକୁ ପାଖରେ ରଖିବ ବା ଲୁଚାଇ କରି ରଖିବ ତେବେ ତାକୁ କେହି ଭଲ ଲାଗିବେ କି? ତେଣୁ ରାବଣର ନେଚରକୁ ବା ପରର ନେଚରକୁ ମୋର ବୋଲି କାହିଁକି କହୁଛ? ବଡ ଗର୍ବର ସହିତ କହୁଛ ମୋର ଦୋଷ ନାହିଁ, ମୋର ନେଚର ଏହିଭଳି। ବାପ ଦାଦାଙ୍କୁ ମଧ୍ୟ ମନେ ପକାଇବା ପାଇଁ ଚେଷ୍ଟା କରୁଛ, ମନେଇବା ପାଇଁ ଚେଷ୍ଟା କରୁଛ, ତେବେ ବର୍ତ୍ତମାନ ଏହାର ସମାପ୍ତି ସମାରୋହ କରିବ ତ? କରିବ? ଦେଖ, ଦିଲର ସହିତ କୁହ, ଆନ୍ତରିକତା ସହିତ କର। ଯୋଉଠି ଆନ୍ତରିକତା ଥିବ ସେଠାରେ ସବୁକିଛି ସମ୍ଭବ ହୋଇଯିବ। ମନ ଭିତରେ ମାନିନିଅ ଯେ ଏହା ମୋର ନେଚର ନୁହେଁ, ଏହା ଅନ୍ୟର ଜିନିଷ, ତାକୁ ରଖିବାର ନାହିଁ। ତୁମେମାନେ ତ ମରିଯିବା ହୋଇଯାଇଛ ନା, ତେଣୁ ତୁମର ବ୍ରାହ୍ମଣ ନେଚର ବା ପୁରୁଣା ନେଚର। ଏବେ ବୁଝିଲ ତ ବାପ ଦାଦା କଣ ଚାହୁଁଛନ୍ତି? ଯେତେ ମନୋରଞ୍ଜନ କରୁଛ କର, ନାଚ କର, ଖେଳ କର, କିନ୍ତୁ ସବୁକିଛି କରି ମଧ୍ୟ ବାବାଙ୍କ ସମାନ ହେବାକୁ ହିଁ ପଡ଼ିବ। ଯଦି ସମାନ ନ ହେବ ତେବେ ସାଥିରେ କିପରି ଯିବ? ଟିକସ ଆଦାୟ ସ୍ଥାନରେ ବା ଧର୍ମ ରାଜପୁରୀରେ ଅଟକି ଯିବାକୁ ପଡ଼ିବ, ସାଥିରେ ଯାଇପାରିବ ନାହିଁ। ତାହା ହେଲେ ଦାଦୀମାନେ କୁହ, କଣ ଗୋଟିଏ ମାସର ଫଳାଫଳ ଦେଖିବା? ଦେଖିବା, କୁହ, ଦେଖିବା ତ? ଏହା ଉପରେ ଗୋଟିଏ ମାସ ଧ୍ୟାନ ଦେବ ତ? ଯଦି ପୁରା ଗୋଟିଏ ମାସ ଏହା ଉପରେ ଧ୍ୟାନ ଦେବ ତେବେ ନେଚୁରାଲ ନେଚର ହୋଇଯିବ, ମାସକ ଭିତରେ ଗୋଟିଏ ଦିନ ବି ଢିଲା ହେବାର ନାହିଁ। ଆଚ୍ଛା, ଦାଦୀମାନେ ଦାୟିତ୍ୱ ନିଅନ୍ତୁ, ସମସ୍ତେ ଏକାଠି ହୋଇ ପରସ୍ପର ସହିତ ଶୁଭ ଭାବନା ଶୁଭକାମନାର ହାତ ମିଶାଅ, ଯେପରି କେହି ଯଦି ପଡ଼ିଯାଏ ତେବେ ତାକୁ ହାତ ଧରି ସ୍ନେହର ସହିତ ଉଠାଇଥାନ୍ତି। ସେହିପରି ଶୁଭ ଭାବନା ଶୁଭକାମନାର ହାତ ଦ୍ୱାରା ପରସ୍ପରକୁ ସହଯୋଗ ଦେଇ ଆଗକୁ ବଢ଼ାଇ ଚାଲ। ଠିକ କଥା ନା? କେବଳ ଚେକ୍ କରିବାରେ କମି କରିଦେଉଛ, ଆଗ କରିସାରି ତାପରେ ଚେକ୍ କରୁଛ, କହୁଛ ହୋଇଗଲା ତ? ତେଣୁ ପ୍ରଥମେ ଚିନ୍ତା କର, ତାପରେ କର। ପ୍ରଥମ କରିବ ତାପରେ ଭାବିବ, ତାହା ନୁହେଁ, କରିବାକୁ ହିଁ ପଡ଼ିବ। ଆଚ୍ଛା, ଏବେ ବାପଦାଦା କେଉଁ ଡ୍ରିଲ୍ କରାଇବା ପାଇଁ ଚାହୁଁଛନ୍ତି? ଗୋଟିଏ ସେକେଣ୍ଡ ଭିତରେ ଶାନ୍ତିର ଶକ୍ତି ସ୍ୱରୂପ ହୋଇଯାଅ, ଏକାଗ୍ର ବୁଦ୍ଧି, ଏକାଗ୍ର ମନ। ସାରା ଦିନ ଭିତରେ ମଝିରେ ମଝିରେ ଗୋଟିଏ ସେକେଣ୍ଡ ବାହାର କରି ମଧ୍ୟ ଅଭ୍ୟାସ କର। ଶାନ୍ତିର ସଂକଳ୍ପ କରିବା ମାତ୍ରକେ ତାର ସ୍ୱରୂପ ହୋଇଯାଅ, ଏଥିପାଇଁ ସମୟର ଆବଶ୍ୟକତା ନାହିଁ। କେବଳ ଗୋଟିଏ ସେକେଣ୍ଡର ଅଭ୍ୟାସ କର, ଶାନ୍ତ ସ୍ୱରୂପ ଅଭ୍ୟାସ କରିବା। ଆଚ୍ଛା, ଚାରିଆଡ଼ର ଜନ୍ମ ଉତ୍ସବ ପାଳନ କରୁଥିବା ଭାଗ୍ୟବାନ ଆତ୍ମାମାନଙ୍କୁ, ସର୍ବଦା ଉତ୍ସାହରେ ରହୁଥିବା ସଙ୍ଗମ ଯୁଗର ଉତ୍ସବ ପାଳନ କରୁଥିବା ସମସ୍ତ ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ଉଡୁଥିବା ପିଲାମାନଙ୍କୁ, ସର୍ବଦା ନିଜର ମନବୁଦ୍ଧିକୁ ଏକାଗ୍ରତାର ଅନୁଭବୀ କରୁଥିବା ମହାବୀର ପିଲାମାନଙ୍କୁ, ସର୍ବଦା ସମାନ ହେବାର ଉତ୍ସାହକୁ ସ୍ୱୀକାର କରୁଥିବା ଫଲୋ ଫାଦର କରୁଥିବା ପିଲାମାନଙ୍କୁ, ସର୍ବଦା ପରସ୍ପରର ସ୍ନେହୀ ସହଯୋଗୀ ହୋଇ ସାହସ ଦେଉଥିବା, ବାବାଙ୍କଠାରୁ ସହଯୋଗ ରୂପୀ ବରଦାନ ପ୍ରାପ୍ତ କରାଉଥିବା ବରଦାନୀ ପିଲାମାନଙ୍କୁ, ମହାଦାନୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ପଦ୍ମ 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 ପଦ୍ମଗୁଣା ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା। ବାବାଙ୍କର ବରଦାନ, ସର୍ବଦା ଏକାନ୍ତରେ ରହିବାରେ ଏବଂ ସ୍ମରଣ କରିବାରେ ବ୍ୟସ୍ତ ରହୁଥିବା ବେହଦର ବାନପ୍ରସ୍ତି ହୁଅ। ସର୍ବଦା ଏକାନ୍ତରେ ରହିବାରେ ଏବଂ ସ୍ମରଣ କରିବାରେ ବ୍ୟସ୍ତ ରହୁଥିବା ବେହଦର ବାନପ୍ରସ୍ତି ହୁଅ। ବର୍ତ୍ତମାନ ସମୟ ଅନୁସାରେ ତୁମେ ସମସ୍ତେ ବାନପ୍ରସ୍ତ ଅବସ୍ଥାର ପାଖାପାଖି ଅଛ। ତେବେ ବାନପ୍ରସ୍ତି ଆତ୍ମାମାନେ କେବେ ବି କଣ୍ଢେଇ ଖେଳ ଖେଳନ୍ତି ନାହିଁ। ସେମାନେ ସର୍ବଦା ଏକାନ୍ତବାସରେ ଏବଂ ସ୍ମରଣ କରିବାରେ ବ୍ୟସ୍ତ ରହିଥାନ୍ତି। ତେଣୁ ତୁମେ ସବୁ ବେହଦର ବାନପ୍ରସ୍ତି ପିଲାମାନେ ସର୍ବଦା ଜଣଙ୍କର ହିଁ ସ୍ମୃତିରେ ରୁହ, ଅର୍ଥାତ୍ ନିରନ୍ତର ଏକାନ୍ତରେ ରହିବା ସହିତ ସ୍ମୃତି ସ୍ୱରୂପ ହୋଇଯାଅ। ତେବେ ସବୁ ପିଲାମାନଙ୍କ ପ୍ରତି ବାପଦାଦାଙ୍କର ଏହି ଶୁଭ ଆଶା ରହିଛି ଯେ ଏବେ ବାବା ଏବଂ ପିଲାମାନେ ସମାନ ହୋଇଯାଆନ୍ତୁ, ସର୍ବଦା ସ୍ମୃତିରେ ହିଁ ବୁଢ଼ି ରୁହନ୍ତୁ। ତେବେ ସମାନ ହେବାର ଅର୍ଥ ହେଲା ଏକାକାର ହୋଇଯିବା, ଏହା ହିଁ ହେଉଛି ବାନପ୍ରସ୍ତ ସ୍ଥିତିର ଲକ୍ଷଣ। ଆଜିର ସ୍ଲୋଗାନ, ଯଦି ତୁମେ ସାହସର ଗୋଟିଏ ପାଦ ବଢ଼ାଇବ ତେବେ ସହଯୋଗର ହଜାର ପାଦ ବାବା ବଢ଼ାଇବେ। ଯଦି ତୁମେ ସାହସର ଗୋଟିଏ ପାଦ ବଢ଼ାଇବ ତେବେ ସହଯୋଗର ହଜାର ପାଦ ବାବା ବଢ଼ାଇବେ। ଅବ୍ୟକ୍ତ ଇସାରା, ବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଆଜିର ପଏଣ୍ଟ, ବାବାଙ୍କ ପାଇଁ ସମସ୍ତଙ୍କ ମୁଖରୁ ଯେପରି ଗୋଟିଏ ହିଁ ଶବ୍ଦ ବାହାରୁଛି, ମେରା ବାବା, ସେହିପରି ତୁମେ ପ୍ରତ୍ୟେକ ଶ୍ରେଷ୍ଠ ଆତ୍ମାମାନଙ୍କ ପ୍ରତି ମଧ୍ୟ ଏହିଭଳି ଭାବନା ରହୁ ବା ଅନୁଭବ ହେଉ। ସମସ୍ତଙ୍କଠାରୁ ନିଜର ପଣିଆର ଅନୁଭୂତି ହେଉ। ସମସ୍ତେ ଭାବନ୍ତୁ ଯେ ଇଏ ମୋର ଶୁଭଚିନ୍ତକ, ସହଯୋଗୀ ଏବଂ ସେବାର ସାଥୀ ଅଟନ୍ତି। ତେବେ କୁହାଯିବ ବାବାଙ୍କ ସମାନ କର୍ମାତୀତ ସ୍ଥିତିର ସିଂହାସନ ଅଧିକାରୀ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।